ମୋର ନାମ ବୁଦ୍ଧେଶ୍ୱର ସାହୁ। ମୁଁ 38 ନମ୍ବର ୱାର୍ଡରେ ଥିବା ମୁଣ୍ଡବସ୍ତି ଏକ ବାସିନ୍ଦା। ମୁଁ ଏହା କହିବାକୁ ଚାହୁଁଛି କି ମାଟି ମାଠିଆରେ ପାଣି ରଖି ପିଇବା ଦ୍ୱାରା ଆମର ବହୁ ସ୍ୱାସ୍ଥ୍ୟ ପ୍ରତି ଉପକାର ହୋଇଥାଏ। ଫ୍ରିଜ ପାଣି ଅପେକ୍ଷା ମାଟି ମାଠିଆର ପାଣି ଆମ ସ୍ୱାସ୍ଥ୍ୟ ଭଲ ରଖିଥାଏ। ଗ୍ୟାସ ଜନିତ ଯାହା ବି ଅସୁବିଧା ରହିଥାଏ ତାହା ମଧ୍ୟ ଦୂର ହୋଇଥାଏ। ଏତିକି କହି ମୁଁ ବାର୍ତ୍ତା ରଖିବାକୁ ଚାହୁଁଛି। ଧନ୍ୟବାଦ।